ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ନିଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ରାଜ୍ୟସଭାରେ ଉପସ୍ଥାପନ ହେଲା 3 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ. କୃଷକଙ୍କୁ ତ୍ୱରିତ ଲାଭ ହସ୍ତାନ୍ତରଣ ଲାଗି ଏପର୍ଯ୍ୟନ୍ତ 10,33,00,000 ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା. ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି 50,00,000 ଅଧିକ ପରିବାର. ୟୁକ୍ରେନ୍ ଉପରେ ରୁଷର ସାନି ଆକ୍ରମଣରେ 9 ମୃତ୍ୟୁ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆସନ୍ତା 3 ପର୍ଯ୍ୟନ୍ତ ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ସୂଚନା. ନିଟ୍ ଘଟଣାରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ଆଜି ପୂର୍ବାହ୍ନ 11 ବେଳେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ମନ୍ତବ୍ୟ ରଖିବା ଲାଗି ସେମାନେ ଦାବି କରିଥିଲେ. ବାଚସ୍ପତି ଓମ୍ ବିର୍ଲା କହିଥିଲେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ଉପସ୍ଥାପନ କରିବା ବିଷୟ ସ୍ୱଷ୍ଟ କରିସାରିଛନ୍ତି. ଶ୍ରୀ ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ ଗୃହ ପରିଚାଳନାରେ ସହଯୋଗ ଲାଗି ଆହ୍ୱାନ ଦେଇଥିଲେ. ବାଚସ୍ପତି କହିଥିଲେ, ପ୍ରଶ୍ନକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଥିରେ ସରକାରଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯାଇଥାଏ. ସେ କହିଥିଲେ, ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ସଂସଦୀୟ ପରମ୍ପରାର ବିରୋଧୀ।
सदन में चर्चा हो, प्रश्नकाल हो और महत्वपूर्ण विधेयकों पर चर्चा होना चाहिए। ये विधेयक देश और राष्ट्र के साथ बहुत बड़े परिवर्तन लाने के विधेयक होते हैं, इस पे अच्छी चर्चा संवाद होना चाहिए। लेकिन कल बीएससी की मीटिंग में भी आग्रह किया, आज फिर आग्रह कर रहा हूँ कि जिस विषय पर आप छात्रों के विषय पर मांग कर रहे थे, सरकार संसदीय कार्य मंत्री ने कल बीएससी की बैठक में स्पष्ट रूप से कहा कि गृह मंत्री इस बात पर जवाब देने को तैयार।
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାରମ୍ବାର ବନ୍ଦ ହେଉଥିବାରୁ ସେ ବ୍ୟକ୍ତିଗତ ଭାବେ ଦୁଃଖିତ ବୋଲି ବାଚସ୍ପତି କହିଛନ୍ତି। ସେ କହିଛନ୍ତି, ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡ଼ିକ ଆଲୋଚନା ପାଇଁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ଗୃହ ମୁଲତବୀ ରହିବା ଯୋଗୁଁ ତାହା ସମ୍ଭବ ହୋଇପାରୁ ନାହିଁ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଶ୍ରୀ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ଉପୁଜିଥିଲା, ଫଳରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ ସମ୍ମିଳିତ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିବାରୁ ତାହା ସମ୍ଭବ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସନାୟକ ସମୁଦ୍ରକୂଳ ପବନ ଶକ୍ତିର ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ଲାଗି ଚେଷ୍ଟା କରିଥିଲେ। ପରିସ୍ଥିତିର ପରିବର୍ତ୍ତନ ନ ହେବାରୁ ଅଧ୍ୟକ୍ଷ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ରାଜ୍ୟସଭା ପୂର୍ବାହ୍ନ 11 ଆରମ୍ଭ ହେବା ମାତ୍ରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ଓ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳ ପାଇଁ ଘୋଷଣା କରିଥିଲେ। ତେବେ କେବଳ ବିଜେଡି ସାଂସଦ ଡକ୍ଟର ସନ୍ତୃପ୍ତ ମିଶ୍ର କେତେକ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ଗୃହକୁ ଅଧ୍ୟକ୍ଷ ମଧ୍ୟାହ୍ନ 12 ଯାଏ ମୁଲତବୀ ରଖିଥିଲେ। ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିବାଦ ସ୍ୱରୂପ ସଂସଦ ପରିସରରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ପଦଯାତ୍ରା କରାଯାଇଛି। ସାଂସଦମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ବିରୋଧୀମାନେ ଆଲୋଚନା ଚାହୁଁନଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଛାତ୍ର ପ୍ରତିବାଦ ନେଇ ଗୃହରେ ବକ୍ତବ୍ୟ ରଖିବା ଲାଗି ସରକାର ପ୍ରତିଶ୍ରତି ଦେଇଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ବିରୋଧ ଜାରି ରଖିଛନ୍ତି। ଆଜି ଏନ୍ଡିଏ ସଂସଦୀୟ ବୈଠକ ମଙ୍ଗଲ ମିଲନ ପରେ ସଂସଦ ପରିସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିରୋଧୀ ଦଳ ସଦସ୍ୟମାନେ ଜାଣିଶୁଣି ସଂସଦର କାର୍ଯ୍ୟଧାରା ବ୍ୟାହତ କରୁଥିବା ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନ ଆରମ୍ଭରେ ପ୍ରଶ୍ନପତ୍ର ପ୍ରଘଟ ନେଇ ସ୍ୱର ଉତ୍ତୋଳନ କରିବା ପରେ ସରକାର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କିତ ଦାବି ଗ୍ରହଣ କରିନେଇଥିଲେ। ତେବେ ଏସବୁ ପରେ ମଧ୍ୟ ବିରୋଧୀ ଦଳ ଆଲୋଚନା ପାଇଁ ରାଜି ନ ହେବା ଗ୍ରହଣୀୟ ନୁହେଁ। କେନ୍ଦ୍ରମନ୍ତ୍ରୀ ତଥା ରାଞ୍ଚିର ବିଜେପି ସାଂସଦ ସଞ୍ଜୟ ସେଠ କହିଛନ୍ତି, ଆଜି ସମ୍ପୂର୍ଣ୍ଣ ଝାଡ଼ଖଣ୍ଡ ବନ୍ଦ ରହିଛି। ସଂସଦ ପରିସରରେ ଆକାଶବାଣୀ ସମାଚାରକୁ ଶ୍ରୀ ସେଠ କହିଛନ୍ତି, ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କ ଦାବିକୁ ଚାପିଦେବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ହେମନ୍ତ ସୋରେନଙ୍କ ଅସମ୍ବେଦନଶୀଳତାକୁ ସେ ସମାଲୋଚନା କରିଛନ୍ତି। ବିଜେପି ସାଧାରଣ ସଚିବ ତଥା ରାଜ୍ୟସଭା ସାଂସଦ ତରୁଣ ଚୁଗ୍, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଘଟଣାରେ ଦୋମୁହା ନୀତି ଅବଲମ୍ଭନ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଝାଡ଼ଖଣ୍ଡରେ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ, ଦେଶ ଏହା ସହ୍ୟ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀର ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଗୃହ କାର୍ଯ୍ୟ ଚଳାଇ ନ ଦେବା ରାଜନୀତିରେ ଦୋମୁହା ନୀତିର ପରିଚାୟକ ବୋଲି କହିଛନ୍ତି। ଗୋଟିଏ ପଟେ ରାହୁଲ ଗାନ୍ଧି ସରକାରଙ୍କଠାରୁ ଉତ୍ତର ଦାବି କରୁଥିବା ବେଳେ ଅନ୍ୟପଟେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାର ସେ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଏପର୍ଯ୍ୟନ୍ତ 10,33,00,000 ଅଧିକ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାରେ ଏହା ସହାୟକ ହୋଇଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତରଣ ଓ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ପ୍ରଦାନ ବ୍ୟବସ୍ଥା ସହଜ ଓ ତ୍ୱରାନ୍ୱିତ ହୋଇପାରିଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍ତି କୃଷକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୃଷକ ଚିହ୍ନଟ ପତ୍ର ପାଇଁ ପଞ୍ଜିକରଣ କରିପାରିବେ। ସେ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ୍ କୃଷି ମିଶନ ଏବଂ ଅନ୍ୟାନ୍ୟ କୃଷକ କୈନ୍ଦ୍ରିକ ଡିଜିଟାଲ୍ ସେବା କ୍ଷେତ୍ରରେ କୃଷକମାନେ ଲାଭାନ୍ୱିତ ହୋଇପାରିବେ। 2024 ଫେବୃୟାରୀ ମାସରୁ ଦେଶରେ ଲାଗୁ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଏପର୍ଯ୍ୟନ୍ତ 50,00,000 ଅଧିକ ପରିବାର ଲାଭାନ୍ୱିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଏପର୍ଯ୍ୟନ୍ତ ଏହି ଯୋଜନାରେ କେନ୍ଦ୍ରୀୟ ଆର୍ଥିକ ସହାୟତା ସ୍ୱରୂପ 28,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି 2025-26 ବର୍ଷରେ ଏହି ଯୋଜନାରେ ବଜେଟ୍ ଆବଶ୍ଚନ ପରିମାଣ 17,000 କୋଟି ଟଙ୍କା ହୋଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହି ଆବଶ୍ଚନ ପରିମାଣ 22,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯୋଜନା ଅଧୀନରେ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ 14.65 GW ସୌରଶକ୍ତି ଉତ୍ପାଦନ ହୋଇଥିବା ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ ରାତି ଅଧିଆ ଆକ୍ରମଣରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜାପୋରିଝାଝିଆ ଅଞ୍ଚଳରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଥିବା ସେଠାକାର ଆଞ୍ଚଳିକ ପ୍ରଶାସକ କହିଛନ୍ତି। ରୁଷ ପକ୍ଷରୁ ରକେଟ୍ ଏବଂ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। କିଭ୍ରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଛି। ଇତିମଧ୍ୟରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କିଭ୍ ଏବଂ ଜାପୋରିଝାଝିଆ ଅଞ୍ଚଳରେ ପ୍ରତିରକ୍ଷା, ଶିଳ୍ପ ଓ ପରିବହନ ସ୍ଥଳୀ ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରିଛି। ୟୁକ୍ରେନ୍ର 396 ଡ୍ରୋନ୍କୁ ଅକାମୀ କରିଦିଆଯାଇଥିବା ସୂଚନା ମିଳିଛି। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ଏତଲା ପଞ୍ଜୀକରଣ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ସ୍ୱଷ୍ଟୀକରଣ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେକୌଣସି ବୟସ ଏବଂ ଲିଙ୍ଗ କ୍ଷେତ୍ରରେ ତୁରନ୍ତ ଏତଲା ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ବିଚାରପତି ଆସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମୁଖ୍ୟଙ୍କୁ ନିର୍ଦ୍ଦେଶ ପାଳନର ଅବହେଳା ଲାଗି କୋର୍ଟରେ ହାଜର ହୋଇ ପକ୍ଷ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର 5 ତାରିଖରେ ହେବ। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନରେ ନାମ ବାଦ୍ ଦେବା କ୍ଷେତ୍ରରେ ହୋଇଥିବା ଅଭିଯୋଗର ଟ୍ରିବ୍ୟୁନାଲ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଆଗତ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଭାରତୀୟ ପାଣିପାଗ ବିଭାଗ ସହ ସମନ୍ୱୟ ରକ୍ଷା କରି ଦେଶରେ ମୌସୁମୀ ପରିସ୍ଥିତି ଏବଂ କୃଷି କ୍ଷେତ୍ର ଉପରେ ଏଲ୍ନିନୋର ପ୍ରଭାବ ଅନୁଧ୍ୟାନ କରୁଛନ୍ତି। ଲୋକସଭାରେ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଏକ ଲିଖିତ ଉତ୍ତରରେ କହିଛନ୍ତି 15 ରାଜ୍ୟର 342 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ହୋଇଥିବାରୁ ଜିଲ୍ଲା କୃଷି ସହାୟତା ଯୋଜନା ସମ୍ବନ୍ଧରେ ସମୀକ୍ଷା କରାଯାଉଛି। ଓଡ଼ିଶାରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ସୂଚନା ଅନୁଯାୟୀ ଆଣ୍ଡାମାନ ନିକୋବର ଦ୍ୱୀପ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ରାଜସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦେଶର ବିଭିନ୍ନ ଭାଗରେ ମଧ୍ୟ ବଜ୍ରପାତ ଓ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। କୃଷକଙ୍କୁ ତ୍ୱରିତ ଲାଭ ହସ୍ତାନ୍ତରଣ ଲାଗି ଏପର୍ଯ୍ୟନ୍ତ 10,33,00,000 ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ୟୁକ୍ରେନ୍ ଉପରେ ରୁଷ୍ର ସାନି ଆକ୍ରମଣର 9 ଜଣଙ୍କ ମୃତ୍ୟୁ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ସୂଚନା। ସମ୍ବାଦ ଶେଷ ହେଲା।